ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ଏହି ତୁମ ହୃଦୟ ମନ୍ଦିରେ ଆସୋ ଆଏ ପ୍ରେମ ମୟ, ପ୍ରେମ ମୟ, ପ୍ରେମ ମୟ,
ଜଳିଛି প্রভু তুমি ଧୋଇଲ ପ୍ରେମେ ରକ୍ତ ଝରାଇ ମୁକ୍ତି ସାଧିଲ ତୁମେ। जोई गीती एही तुम हृदय मंदिरे आसो आए प्रेम मय प्रेम मय प्रेम।
आपणकर मतामत जणाइबा पई आमर एही ठिकणारे जोगाजोग करंतु। आम ठिकणा एडवेंटिस्ट मीडिया सेंटर, एसडीए मिशन कंपाउंड, सलिशपुरी पार्क, पुणे 411037 महाराष्ट्र। बा खोलंतु आमर वेबसाइट जेकोसी आंड्रॉइड फोन, स्मार्टफोन, डेस्कटॉप, लैपटॉप किंबा टैबलेट। आमर वेबसाइट www.awr.org/ori एवं www.adventistmediacenterindia.org। वर्तमान चलंतु सुनिबा ईश्वरंक भक्तंक ठारु ईश्वरंक जीवनदायक वाक्य।
जीशु ही एकमात्र पथ। नमस्कार प्रिय श्रोता, से ही आदि अनंत पराक्रमी परमेश्वर, सर्वशक्ति सर्वज्ञानी, प्रेमर सागर, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଅନ୍ତର୍ଯ୍ୟମୀ ପରମା ପିତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତାନ ହସ୍ତରୁ ଆପଣଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ଶାନ୍ତି ଆନନ୍ଦ ଓ ମଙ୍ଗଳ ଜୀବନ ସେ ଆପଣଙ୍କୁ ପ୍ରଦାନ କରନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ କରୁଣା ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଯୀଶୁ ହିଁ ଏକମାତ୍ର ପଥ। ପ୍ରିୟସୋତା, ଅନେକ ସମୟରେ ଆମେ ଭିନ୍ନ ଭିନ୍ନ ପଥରେ ଯାତ୍ରା କରିଥାଉ, ଯେଉଁଥିରେ ଆମ ଜୀବନଯାତ୍ରାରେ ପରିଶ୍ରମ ବାଧା ସମ୍ମୁଖୀନ ହୋଇଥାଏ, ଯେଉଁଥିରେ ଆମେ ସଫଳତା ଅସଫଳତା ବି ହୋଇଥାଉ। ତାହେଲେ ଚାଲନ୍ତୁ ଏମିତି ପରି ପଥ ଯେଉଁଠାରେ କି ଆମେ ଜୀବନ ପ୍ରାପ୍ତ କରିପାରିବା ସେହି ପଥ ବିଷୟରେ ଆମେ ଆଜି ଆଲୋଚନା କରିବା। ଯୀଶୁ ହିଁ ଏକମାତ୍ର ପଥ। ଗର୍କୁ ଯିବା ପାଇଁ ଯୀଶୁ ହିଁ ଏକମାତ୍ର ପଥ, ବା ସ୍ୱର୍ଗକୁ ଯିବାକୁ ହେଉଛି ହେଲେ ଯୀଶୁ ହିଁ ଏକମାତ୍ର ପଥ। ଅତ୍ୟ ଆଧୁନିକ ଯୁଗରେ ଏହି ପ୍ରକାର ପୃଥକୀକରଣ ବକ୍ତବ୍ୟ ଲୋକମାନଙ୍କୁ ବିଚଳିତ କରିପାରେ, କିନ୍ତୁ ଏହି ବାକ୍ୟଟି ସତ୍ୟ ଅଟେ। ବାଇବଲ ଶିକ୍ଷା ଦିଏ ଯେ ଯୀଶୁଙ୍କ ବିନା ପରିତ୍ରାଣ ପାଇଁ ଆଉ କୌଣସି ପଥ ନାହିଁ। ଯୀଶୁ ସ୍ୱୟଂ କହିଲେ ଜନ 14:16 ସେ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ହଁ ପ୍ରିୟ ଶ୍ରୋତା, ସ୍ୱୟଂ ଯୀଶୁ ଏହିପରି କହୁଅଛନ୍ତି କି ସେ ହିଁ ପଥ, ସେ ହିଁ ସତ୍ୟ ଆଉ ସେ ହିଁ ଜୀବନ। ଯଦି ଆମେ ତାହାଙ୍କ ନ ଦେଇଗଲେ କେହି ବି ପିତାଙ୍କ ନିକଟକୁ ଯାଇପାରିବ ନାହିଁ। ପ୍ରିୟସତା, ସେ ଅନେକ ମଧ୍ୟରେ ଏକ ପଥ ନୁହନ୍ତି, ମାତ୍ର କେବଳ ସେ ହିଁ ପଥ, ଏକ ଓ ଏକମାତ୍ର ପଥ ଅଟନ୍ତି। ଯୀଶୁଙ୍କ ବିନା କେହି ସୁଦ୍ଧା ନିଜ ଖ୍ୟାତି ସଫଳତା ସ୍ୱତନ୍ତ୍ର ଜ୍ଞାନ ବା ପବିତ୍ର ଜୀବନ ଦ୍ୱାରା ପିତା ଈଶ୍ୱରଙ୍କ ନିକଟବର୍ତ୍ତୀ ହୋଇପାରିବେ ନାହିଁ। ଅନେକ କାରଣ ହେତୁ ସ୍ୱର୍ଗକୁ ଯିବା ପାଇଁ ଯୀଶୁ ହିଁ କେବଳ ଏକମାତ୍ର ପଥ। ପ୍ରିୟସୋତା, ଉଦ୍ଧାରକର୍ତ୍ତା ହେବା ନିମନ୍ତେ ଯୀଶୁ ଈଶ୍ୱରଙ୍କ ଦ୍ୱାରା ମନୋନୀତ ହୋଇଥିଲେ। ଏହିପରି ଆମେ ଏକ ପିତର ଦୁଇ ଚାରିରେ ପାଉଅଛୁ। ଯୀଶୁ ହିଁ ଏକମାତ୍ର ବ୍ୟକ୍ତି ଯିଏ ସ୍ୱର୍ଗରୁ ଅବତରଣ ଓ ସେଠାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେହିପରି ଆମେ ଜହନ 3:13 ପାଉଛୁ, ସେ ହିଁ ଏକମାତ୍ର ବ୍ୟକ୍ତି ଯିଏ ସମ୍ପୂର୍ଣ୍ଣ ରୂପେ ମାନବ ଜୀବନ ଅତିବାହିତ କରିଥିଲେ। ଏହିପରି ହେବ୍ରୀ 4:13-15 କୁହେ, ପ୍ରିୟସୋତା, ପାପ କ୍ଷମା ନିମନ୍ତେ ସେ ହିଁ ଏକମାତ୍ର ବଳିଦାନ ଅଟନ୍ତି। 1 ଜହନ 2:2 ଆଉ ସେ ଆମ୍ଭମାନଙ୍କ ପାପ ନିମନ୍ତେ, କେବଳ ଆମ୍ଭମାନଙ୍କ ପାପ ନିମନ୍ତେ ନୁହେଁ ମାତ୍ର ସମସ୍ତ ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ୍ତ ସ୍ୱରୂପ ଅଟନ୍ତି। କେଡ଼େ ସୌନ୍ଦର୍ଯ୍ୟ କଥା ପ୍ରିୟ ଶ୍ରୋତା, ଆମ୍ଭମାନଙ୍କ ପାପ ନିମନ୍ତେ ତାହା ହିଁ ନୁହେଁ ମାତ୍ର ସମସ୍ତ ଜଗତର ପାପ ନିମନ୍ତେ ସେ ପ୍ରାୟଶ୍ଚିତ୍ତ ସ୍ୱରୂପ ଅଟନ୍ତି। ହେବ୍ରୀ 10:26 କହେ, କାରଣ ପ୍ରଭୁ ଏହି କଥା କହନ୍ତି, ସେହି ସମୟ ଉତ୍ତାରେ ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିବା ତାହା ଏହି, ଆମ୍ଭେ ସେମାନଙ୍କ ହୃଦୟରେ ଆପଣା ବ୍ୟବସ୍ଥା ଦେବା, ପୁଣି ସେମାନଙ୍କ ମନରେ ସେହି ସବୁ ଲେଖିବା। କହିଲା ଉତ୍ତାରେ ସେ କହନ୍ତି, ସେ ହିଁ କେବଳ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଦ୍ୱାରା କୁହାଯାଉଥିବା ବାକ୍ୟକୁ ସଫଳ କରିଥିଲେ। ମାଥିଓ 5:17 କହେ, କେବଳ ସେ ହିଁ ମୃତ୍ୟୁ ଉପରେ ଚିର ବିଜୟ ହାସଲ କରିଅଛନ୍ତି। ଯଦି ପ୍ରିୟସୋତା, ଆଜି ଆମେ ଦେଖିବା ଏହି ପୃଥିବୀରେ ଯେତେ ଧାର୍ମିକ ନେତାଗୁଡ଼ାକ ଅଛନ୍ତି, ଯେତେ ଧର୍ମ ଅଛି, ସେମାନଙ୍କ ଯେଉଁ ଧାର୍ମିକ ନେତାମାନେ ଯେଉଁମାନଙ୍କଠାରେ ସେମାନେ ବିଶ୍ୱାସ କରିଛନ୍ତି, ସେମାନେ ମରିଲେ ଆଉ ଥରେ ସେମାନେ ଉଠିଲେ ନାହିଁ। ମାତ୍ର ଏଠି ଆମେ ପାଉଅଛୁ ଯୀଶୁ ଖ୍ରୀଷ୍ଟ ଯିଏକି ମୃତ୍ୟୁ ହେଲେ, 3 ଦିନ ପରେ ଆଉ ଥରେ ସେ ଜୀବିତ ହେଲେ, ବିଜୟ ହାସଲ କରି ଅଛନ୍ତି ବୋଲି ଆମେ ପାଉଅଛୁ। ଯେପରିକି ହେବ୍ରୀ 2:14-15 କହେ, ଅତଏବେ ସନ୍ତାନମାନେ ରକ୍ତ ମାଂସର ସହଭାଗୀ ହୋଇଥିବାରୁ ସେ ମଧ୍ୟ ନିଜେ ସେହିପରି ସେଥିର ସହଭାଗୀ ହେଲେ। ଯେପରି ମୃତ୍ୟୁ ଦ୍ୱାରା ମୃତ୍ୟୁର ଅଧିକାରୀକୁ ଅର୍ଥାତ୍ ଶୈତାନକୁ ବିନାଶ କରନ୍ତି, ପୁଣି ମୃତ୍ୟୁର ଭୟରେ ଯେଉଁମାନେ ଯାବଜୀବନ ଦାସତ୍ୱ ବନ୍ଧନରେ ଥିଲେ ସେମାନଙ୍କୁ ସେ ଉଦ୍ଧାର କରନ୍ତି। ଏଥିପାଇଁ ସେ ଏହି ପୃଥିବୀକୁ ଆସିଲେ ଆଉ ରକ୍ତ ମାଂସ ସହଭାଗୀ ହେଲେ, ସେ ନିଜେ ସେହିପରି ସେଥିରେ ସହଭାଗୀ ହେଲେ, ଯେପରି ମୃତ୍ୟୁ ଦ୍ୱାରା ମୃତ୍ୟୁର ଅଧିକାରୀକୁ ଅର୍ଥାତ୍ ଶୈତାନକୁ ସେ ବିନାଶ କରିପାରନ୍ତି। ପ୍ରିୟସୋତା, ଈଶ୍ୱର ଓ ମନୁଷ୍ୟମାନଙ୍କ ମଧ୍ୟରେ ସେ ଏକମାତ୍ର ମଧ୍ୟସ୍ଥ ଅଟନ୍ତି। ଆଉ କୌଣସି ନାମ ନାହିଁ ଏହି ପୃଥିବୀରେ ଯିଏକି ଈଶ୍ୱର ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଟନ୍ତି। ଯୀଶୁ ହିଁ ସେ ଏକମାତ୍ର ମଧ୍ୟସ୍ଥର ରାସ୍ତା, ଯିଏକି ମନୁଷ୍ୟ ଓ ଈଶ୍ୱରଙ୍କ ମଧ୍ୟସ୍ଥ କରନ୍ତି। ଯେପରିକି 1 ତିମୋଥି 2:5 କହେ, ସେ ହିଁ ଏକମାତ୍ର ବ୍ୟକ୍ତି ଯାହାକୁ ଈଶ୍ୱର ଅତିଶୟ ଉନ୍ନତ କରିଅଛନ୍ତି, ସର୍ବକୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି। ଏହିପରି ତିମୋଥି ଲେଖନ୍ତି। ପ୍ରିୟସୋତା, ଯେପରିକି ଫିଲିପିୟ 2:9 ଆଉ ଜହନ 14:6 ଏହିପରି କହେ, ବ୍ୟତୀତ ଅନେକ ସ୍ଥାନରେ ଯୀଶୁଖ୍ରୀଷ୍ଟ କହିଅଛନ୍ତି ଯେ ସ୍ୱର୍ଗକୁ ଯିବା ପାଇଁ ସେ ଏହି ଏକମାତ୍ର ପଥ ଅଟନ୍ତି। ହଁ, ସ୍ୱର୍ଗକୁ ଯିବା ପାଇଁ ଯୀଶୁ ହିଁ ଏକମାତ୍ର ପଥ। ମାଥ୍ୟୁ 7:21-27 ଆମେ ପାଉଅଛୁ ସେ ନିଜକୁ ବିଶ୍ୱାସର ପାତ୍ର ରୂପେ ଉପସ୍ଥାପନ କରିଥିଲେ। ସେ କହିଲେ ତାହାଙ୍କ ବାକ୍ୟଗୁଡ଼ିକ ହେଉଛି ଜୀବନ। ହଁ ପ୍ରିୟ ଶ୍ରୋତା, ପ୍ରତ୍ୟେକ ବାକ୍ୟ ଯାହା ଯୀଶୁଖ୍ରୀଷ୍ଟ କହିଅଛନ୍ତି ତାହା ହେଉଛି ଜୀବନ। ଜହନ 6:63 କହେ, ସେ ପ୍ରତିଜ୍ଞା ଦେଇଅଛନ୍ତି ଯେ ଯେଉଁମାନେ ତାହାଙ୍କୁ ବିଶ୍ୱାସ କରିବେ ସେମାନେ ଅନନ୍ତ ଜୀବନ ପ୍ରାପ୍ତ ହେବେ। ହଁ ପ୍ରିୟ ଶ୍ରୋତା, ଯଦି ଆପଣମାନେ ବିଶ୍ୱାସ କରୁଛନ୍ତି ନିଶ୍ଚିତ ହୁଅନ୍ତୁ ଯେ ଆପଣ ଅନନ୍ତ ଜୀବନ ପ୍ରାପ୍ତ ପାଇଛନ୍ତି। ଯେହେତୁ ଯୀଶୁଖ୍ରୀଷ୍ଟ କହନ୍ତି ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରିବେ ସେମାନେ ଅନନ୍ତ ଜୀବନ ପ୍ରାପ୍ତ ହେବେ। ଜହନ 3:14-15 କହେ, ମେଷଗୁଡ଼ିକ ପାଇଁ ସେ ହେଉଛନ୍ତି ଏକମାତ୍ର ଦ୍ୱାର। ଜହନ 10:7 କହେ, ସେ ଜୀବନଦାୟକ ଆହାର। ଆଉ ଜହନ 6:35 କହେ, ଏବଂ ସେ ପୁନରୁତ୍ଥାନ ଅଟନ୍ତି। ତାହିଁ ନୁହେଁ, ଜହନ 11:25 ସେ ଆମେ ପାଉଅଛୁ ଏହି ଉପାଧିଗୁଡ଼ିକ ଅନ୍ୟ କେହି ଅଧିକାର ସହ ଦାବି କରିବା ପାରିବେ ନାହିଁ। ହଁ ପ୍ରିୟ ଶ୍ରୋତା, ସେ ହେଉଛନ୍ତି ଏକମାତ୍ର ଦ୍ୱାର, ଯେଉଁ ଦ୍ୱାର ଦ୍ୱାରା ଆମେ ସେହି ସ୍ୱର୍ଗରାଜ୍ୟକୁ ପ୍ରବେଶ କରିପାରିବା। ଆଉ ଯୀଶୁ ହେଉଛନ୍ତି ଏକମାତ୍ର ଜୀବନଦାୟକ ଆହାର, ଯେଉଁ ଆହାରରେ ଆମେ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବା, ଯେଉଁ ଆହାରରେ ଆମେ କେବେ ବି ଭୋକିଲା ହୋଇ ହେବା ନାହିଁ। ଏବଂ ସେ ପୁନରୁତ୍ଥାନ ଅଟନ୍ତି, ମୃତ୍ୟୁରୁ ଉଠିଅଛନ୍ତି। ତାହିଁ ନୁହେଁ, ସେ ଅନ୍ୟ ଅଧିକାରର ସହ ଦାବି କରିବା ତାଙ୍କର ହିଁ ଶକ୍ତି ଅଛି। ପ୍ରିୟ ଶ୍ରୋତା, ପରିତମାନଙ୍କ ପ୍ରଚାର ପ୍ରଭୁ ଯୀଶୁଙ୍କର ମୃତ୍ୟୁ ଓ ପୁନରୁତ୍ଥାନ ଉପରେ କେନ୍ଦ୍ରିତ ଥିଲା। ମହାସଭାରେ ପିତର ପ୍ରଚାର କରୁଥିବା ସମୟରେ ସ୍ପଷ୍ଟ ଭାବରେ କହିଥିଲେ ଯେ ସ୍ୱର୍ଗକୁ ଯିବା ପାଇଁ ଯୀଶୁ ହିଁ ଏକମାତ୍ର ପଥ, ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ। କାରଣ ଯାହାଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ଓ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଏ ନାହିଁ ବୋଲି ଏହିପରି ପ୍ରକାଶିତ 4:12 ପାଉଅଛୁ। ପ୍ରିୟ ଶ୍ରୋତା, ଆମେ ଅନେକ ଧର୍ମ ଦେଖୁଅଛୁ, ଅନେକ ଆରାଧନା, ଅନେକ ଦେବତାମାନଙ୍କୁ ଆରାଧନା କରୁଅଛୁ, ମାତ୍ର ଏଠି ପାଉଲ କହନ୍ତି କି ସ୍ୱର୍ଗକୁ ଯିବାକୁ ଯଦି ଆପଣ ମୁଁ ଚାହୁଁଛୁ ତାହେଲେ ଯୀଶୁଖ୍ରୀଷ୍ଟ ହିଁ ଏକମାତ୍ର ପଥ, ଯେହେତୁ ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ। ଏହି ସ୍ପଷ୍ଟରେ କହୁଛି, କାରଣ ଯାହାଦ୍ୱାରା ଆମମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ବା ମନୁଷ୍ୟମାନଙ୍କ ମଧ୍ୟରେ କୌଣସି ଆଉ ଅନ୍ୟ କିଛି ନାମ ନାହିଁ ବା ନାମ ଦିଆଯାଏ ନାହିଁ। ପ୍ରିୟ ଶ୍ରୋତା, ଅତ୍ୟନ୍ତ ସମାଜ ଗ୍ରହରେ ପାଉଳ କହୁଥିବା ସମୟରେ ସେ ଯୀଶୁଙ୍କୁ ଏକମାତ୍ର ଉଦ୍ଧାରକର୍ତ୍ତା ରୂପେ ଉପସ୍ଥାପନ କରିଥିଲେ। ଅତଏବ ହେ ଭାଇମାନେ, ଆପଣମାନେ ଏହା ଅବଗତ ହେଉନ୍ତୁ, ଏହି ବ୍ୟକ୍ତିଙ୍କ ଦ୍ୱାରା ଆପଣମାନଙ୍କ ନିକଟରେ ପାପମୋଚନ ପ୍ରଚାର କରାଯାଉଛି। ବିଶ୍ୱାସକାରୀ ପ୍ରତ୍ୟେକ ଲୋକ ତାହାଙ୍କ ଦ୍ୱାରା ସେହି ସମସ୍ତ ବିଷୟକୁ ମୁକ୍ତ ହୋଇ ଧାର୍ମିକ ଗଣିତ ହୁଅନ୍ତି। ଏହିପରି ପ୍ରେରିତ 13:38 ଆମେ ପାଉଅଛୁ ଯେପରି ପାଉଲ ଲେଖିଛନ୍ତି। ଜହନ ମଣ୍ଡଳୀ ସମୂହଙ୍କୁ ପତ୍ର ଲେଖିବା ସମୟରେ ନିର୍ଦ୍ଧାଷ୍ଟ ରୂପେ କହନ୍ତି ଯେ ଯୀଶୁଖ୍ରୀଷ୍ଟଙ୍କ ନାମ ହେଉଛି ପାପ କ୍ଷମାର ଏକମାତ୍ର ଆଧାର। ପ୍ରିୟଗଣ, ମୁଁ ତୁମମାନଙ୍କ ନିକଟ ଖୋଲିବାକୁ ଅଛି, କାରଣ ତାହାଙ୍କ ନାମ ସକାଶେ ତୁମମାନଙ୍କ ପାପ କ୍ଷମା ହୋଇଅଛି। ହଁ ପ୍ରିୟ ଶ୍ରୋତା, ଯୀଶୁଖ୍ରୀଷ୍ଟ ହିଁ ଏକମାତ୍ର ଯାହାଧାରେ ଯାହାଙ୍କ ନାମ ଦ୍ୱାରା ଆମ ପାପ କ୍ଷମା ହୋଇପାରେ। ପ୍ରଥମ ଜହନ 2:12 କହେ, ଯୀଶୁଙ୍କ ଛଡ଼ା ଆଉ କେହି ପାପ କ୍ଷମା କରିପାରିବେ ନାହିଁ, ଯେହେତୁ ଯୀଶୁ ହିଁ ମାନବକୁ ନିର୍ମାଣ କରିଅଛନ୍ତି, ଯୀଶୁ ହିଁ ମାନବକୁ ଆପଣା ଜୀବନଦାନ ଦେଇଅଛନ୍ତି। ଏହି କାରଣରୁ ଯୀଶୁ ହିଁ ମାନବକୁ ତାହାଙ୍କ ପାପ କ୍ଷମା କରିପାରିବେ। ଆଉ କୌଣସି ନାମ ମନୁଷ୍ୟମାନଙ୍କ ଠାରେ ବି ଆକାଶ ତଳେ ନାହିଁ। ପ୍ରିୟ ଶ୍ରୋତା, ସ୍ୱର୍ଗରେ ଅନନ୍ତ ଜୀବନ କେବଳ ଯୀଶୁଖ୍ରୀଷ୍ଟଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ଦ୍ୱାରା ହିଁ ସମ୍ଭବ ଅଟେ। ଯୀଶୁ ପ୍ରାର୍ଥନା କଲେ, ଆଉ ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ ବୋଲି ଯୀଶୁଖ୍ରୀଷ୍ଟ କହୁଅଛନ୍ତି। ଯହନ 17:3 ଏହିପରି ସେ କହିଲେ, ଈଶ୍ୱରଙ୍କ ପରିତ୍ରାଣର ଦାନକୁ ବିନାମୂଲ୍ୟରେ ଗ୍ରହଣ କରିବା ପାଇଁ ଆମେ କେବଳ ଏକ ମାତ୍ର ଯୀଶୁଙ୍କୁ ଚାହିଁବା ଆବଶ୍ୟକ। ଆମ ପାପର ମୂଲ୍ୟ ହେବା ପାଇଁ ଯୀଶୁ କୃଷୀୟ ମୃତ୍ୟୁଭୋଗ ଏବଂ ପୁନରୁତ୍ଥାନ ହେଲେ ଆମେ ନିଶ୍ଚିତ ରୂପେ ବିଶ୍ୱାସ କରିବାକୁ ପଡ଼ିବ। ଈଶ୍ୱରଙ୍କର ଯେଉଁ ଧାର୍ମିକତା ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସମସ୍ତ ବିଶ୍ୱାସୀଙ୍କ ପ୍ରତି ବର୍ତ୍ତେ। ପ୍ରିୟ ଶ୍ରୋତା, ଯୀଶୁଙ୍କ ସେବା କାର୍ଯ୍ୟର ଏକ ପ୍ରାଜ୍ୟରେ ଅନେକ ଲୋକମାନେ ଆଉ ଏକ ଉଦ୍ଧାରକର୍ତ୍ତାର ଆଶାରେ ତାହାଙ୍କୁ ପରିତ୍ୟାଗ କରି ଚାଲିଯାଇଥିଲେ ଓ ପାଇବା ଆଶାରେ ସେମାନେ ଅପେକ୍ଷା କରୁଥିଲେ। ଯୀଶୁ ଦାସତ୍ୱ ଶିଷ୍ୟକୁ ପଚାରିଲେ, ତୁମ୍ଭେ କି କ'ଣ ଚାଲିଯିବାକୁ ଇଚ୍ଛା କରୁଅଛ? ପିତରଙ୍କ ପ୍ରତ୍ୟୁତ୍ତର ସମ୍ପୂର୍ଣ୍ଣ ରୂପେ ଠିକ୍ ଥିଲା, ପ୍ରଭୁ କାହା ପାଖକୁ ଯିବା? ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି, ଆଉ ଆପଣ ଯେ ଈଶ୍ୱରଙ୍କ ସେହି ପବିତ୍ର ପୁରୁଷ, ଏହା ଆମ୍ଭେମାନେ ବିଶ୍ୱାସ କରୁଅଛୁ। ପ୍ରିୟ ଶ୍ରୋତା, କି ଆଜି ଆମେ ଏହିପରି କହିପାରିବା କି ଯେପରି ପିତର କହିଲେ କି ଆପଣ ପାଖରେ ଅନନ୍ତ ଜୀବନ ବାକ୍ୟ ଅଛି, ଆଉ ଆପଣ ଯେ ଈଶ୍ୱରଙ୍କ ସେହି ପବିତ୍ର ପୁରୁଷ, ଏହା ଆମ୍ଭେମାନେ ବିଶ୍ୱାସ କରୁଅଛୁ ଓ ଜାଣିଅଛୁ, ଏହିପରି ଆଜି ଆମ୍ଭେ କହିପାରୁଛୁ କି? ପ୍ରିୟ ଶ୍ରୋତା, ଯଦି ଆମେ କହିପାରୁଛୁ ତାହେଲେ ଆମ ପାଖରେ ସେହି ଅନନ୍ତ ଜୀବନର ବାକ୍ୟ ଅଛି। ଆମମାନଙ୍କୁ ସେହି ଅନନ୍ତ ଜୀବନର ପଥ ପାଖରେ ଅଛି। ଯଦି ଆମେ ତାଙ୍କଠାରେ ବିଶ୍ୱାସ କରୁ, ନିଶ୍ଚିତ ଭାବରେ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବା, ଯେହେତୁ ଯୀଶୁ ହିଁ ସେହି ପଥ, ସତ୍ୟ, ଜୀବନ। ଯୀଶୁ ହିଁ ପାପ କ୍ଷମା କରିପାରିବ। ଯୀଶୁ ହିଁ ସେହି ମାର୍ଗ ସେହି ସ୍ୱର୍ଗରାଜ ଯିବା ପାଇଁ। ଯୀଶୁ ହିଁ ଆମ ସବୁକିଛି, ଯେହେତୁ ଯୀଶୁ ହିଁ ଆମମାନଙ୍କୁ ସୃଷ୍ଟି କରିଅଛନ୍ତି। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି, ତାହାଙ୍କ ନାମରେ ବିଶ୍ୱାସ କରି, ତାହାଙ୍କ ପରିତ୍ରାଣକୁ ଗ୍ରହଣ କରି ଆମେ ନିଜକୁ ତାଙ୍କ ହସ୍ତରେ ସମର୍ପଣ କରି ବିଶ୍ୱାସ କରିବା, ଯେପରିକି ଯେବେ ଯୀଶୁଖ୍ରୀଷ୍ଟ ଦ୍ୱିତୀୟ ଥର ଏହି ପୃଥିବୀକୁ ଆସିବେ, ତାହାଙ୍କ ସହ ମିଶି ସେହି ସ୍ୱର୍ଗରାଜ୍ୟ ଯାଇପାରିବା, ଆଉ ସଦାସର୍ବଦା ସେଠି ଆମେ ବାସ କରିପାରିବା। ଆସନ୍ତୁ ଆମେ ପିତାଙ୍କର ଭଳି ବିଶ୍ୱାସ ରଖୁ ଯେ କେବଳ ଯୀଶୁଖ୍ରୀଷ୍ଟଙ୍କ ଠାରେ ଅନନ୍ତ ଜୀବନ କେବଳ ଯୀଶୁଙ୍କ ଠାରେ ଅଛି। ଏହା ବିଶ୍ୱାସ କରି ଆମେ ତାହାଙ୍କ ମଧୁରମୟ ନାମରେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କର ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଉତ୍ସର୍ଗ କରୁଅଛୁ ପ୍ରଭୁ, ଯେହେତୁ ବର୍ତ୍ତମାନ ଯେଉଁ ଜୀବନଦାୟକ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଆଣିଅଛ ସେଥିଯୋଗୁଁ ଧନ୍ୟବାଦ। ଯେହେତୁ ଆମେ ଜାଣିପାରିଲୁ କି ତୁମେ ସେହି ପଥ ସତ୍ୟ ଜୀବନ, ହଁ ପ୍ରିୟ ପ୍ରଭୁ, ଆମେ ଜାଣିଅଛୁ ତୁମ ବିନା ସେହି ପିତାଙ୍କ ପାଖକୁ ଯାଇପାରିବୁ ନା। ଏଥିଯୋଗୁଁ ଆମେ ପ୍ରାର୍ଥନା କରୁଅଛୁ କି ଆମ ପାପ ସବୁ କ୍ଷମା କର, ପବିତ୍ର ଆତ୍ମା ଦ୍ୱାରା ମାନଙ୍କୁ ପରିଚାଳନା କର, ଶକ୍ତିରେ ଜ୍ଞାନରେ ଭରାଇ ରଖ, ଶତ୍ରୁ ସୈତାନ ହସ୍ତରୁ ଆମମାନଙ୍କୁ ଦୂରେଇ ରଖ। ଆଉ ପରିଶେଷ ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ।
ପ୍ରିୟ ଶ୍ରୋତାଗଣ, ଏହି କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା? ଆମେ ଆଶା କରୁ ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ଆପଣଙ୍କ ଦୈନିକ ଜୀବନରେ ଆପଣ କିଛି ଲାଭ ପାଉଥିବେ। ପ୍ରିୟ ଶ୍ରୋତା, ଏହି କାର୍ଯ୍ୟକ୍ରମ ବିଷୟରେ ଯଦି ଆଉ ଅଧିକ ଜାଣିବା ନିମନ୍ତେ ଇଚ୍ଛୁକ ଅଛନ୍ତି ଓ ଆପଣଙ୍କ ମନ୍ତବ୍ୟ ଜଣାଇବା ପାଇଁ ଆମର ଏହି ଠିକଣାରେ ଆମକୁ ଯୋଗାଯୋଗ କରନ୍ତୁ। ଆମର ଠିକଣା ହେଉଛି ଆଡ଼ଭେଣ୍ଟିଷ୍ଟ ୱାର୍ଲ୍ଡ ରେଡ଼ିଓ, ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, ପୋଷ୍ଟ ବକ୍ସ 1-7, ସାଲିସବରୀ ପାର୍କ, ପୁନେ। ପିନ୍ ନମ୍ବର 411037। ଫୋନ୍ ନମ୍ବର ହେଉଛି 08975153427 বা আমার ওয়েবসাইট খোলন্তু www.awr.org/ori বা আপনক যে কোনসি Android mobile, smartphone, tablet, desktop, laptop, mobile phone ইত্যাদি মাধ্যম দ্বারা বা আম অ্যাপ ডাউনলোড করন্তু। আপনকর মোবাইল প্লে স্টোর থারো টাইপ করন্তু দ্য ভয়েস অফ হোপ AMC। ଏହି କାର୍ଯ୍ୟକ୍ରମ ପ୍ରତିଦିନ ପ୍ରସାରଣ କରାଯାଉଅଛି, ସମୟ ସକାଳ 6:45, ସନ୍ଧ୍ୟା 6:45। ସଦାପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ନମସ୍କାର।